ॐ नमो भगवते वासुदेवाय ॐ नमो भगवते वासुदेवाय। श्रीमद्भगवद्गीता द्वितीयाध्याय श्लोक 23 नैनं छिन्दन्ति शस्त्राणि नैनं दाति पावकः न चैनं प्रजहन्ति यापो न शोषयति मारुतः नैनं छिन्दन्ति शस्त्राणि नैनं दाति पावकः न चैनं प्रजहन्ति यापो न शोषयति मारुतः। नैनं छिन्दन्ति शस्त्राणि नैनं दाति पावकः न चैनं प्रजहन्ति यापो न शोषयति मारुतः। नैनं छिन्दन्ति शस्त्राणि नैनं दहति पावकः आपो न चैनं प्रजहन्ति आपो न शोषयति मारुतः। शब्दान्वाद न नुहे एनं ए आत्मा को छिन्दन्ति खंड खंड करि काटिपारे शस्त्राणि समस्त शस्त्र न नुहे एनं ए आत्मा को दहति दहन करे पोड़ी पकाए पावक अग्नि न नुहे च मध्या एनं ए आत्मा को क्रदयन्ति आर्द्र करे आपह जल न नुहे शोषयति शुष्क करे मारुतः वायु पवन। प्रकरण बाद श्रीमद ऐसी भक्ति वेदांत स्वयं प्रभुपाद महाराज द्वारा इंग्राजी श्रीमद गौरबंधु स्वयं महाराज द्वारा ओडिया आत्मा को कौन से अस्त्रशस्त्र काटिपर ना अग्नि पड़ी पार ना जल बुड़े पार ना किंबा वायु शुष्क करना भावार्थ श्री प्रभुपाद महाराज कहते समस्त प्रकार अस्त्रशस्त्र खंडा तलवार अग्नि वर्षा झड़ बताश आदि अणुआत्मा को मारिपारे ना एना खीत अप मरुद व्योम आदि प्रस्तुत अनेक प्रकार अस्त्रशस्त्र व्यतीत आधुनिक अग्नियास्त्र मान आधुनिक जुगर परमाणु अस्त्र को अग्नियास्त्र मध्य नि किंतु पूर्वे अन्य भौतिक पदार्थ मानक निर्मित अन्य अस्त्रशस्त्र अग्नियास्त्र प्रतिशत थिला वर्णास्त्र आधुनिक विज्ञान यह पर्यंत जापारिना आधुनिक वैज्ञानिक मानक भयंकर ध्वंसकारी वायव्य अस्त्र संबंधी ज्ञान ना समस्त प्रकार वैज्ञानिक उद्भावन सत्वे अणुआत्मा को खंड खंड कर कटापरना किंवा कौन प्रकार अस्त्रशस्त्र ध्वंस करना मौलिक आत्मा बा परमात्मा ठार् जीवात्मा को काटी या केवल संभवपर ना जीवात्मा किपरी अविद्यारू प्रकटित है परिणामतः मायाशक्ति द्वारा आच्छादित है यह मायावादी कदापि कहीपर ना जेहेतु से जीवात्मा मैंने सनातन भाव अणुआत्मा अटंती तेनाली माया द्वारा आच्छादित होगा खूब स्वाभाविक एवं से मैंने परमेश्वर संगलाभ विचित हो जाती जदिओ अग्निगणा अग्निश समगुण विशिष्ट तथापि ता जो मूल अग्नि दूरे जाए ता निर्भावित हो स्वाभाविक ठीक से हीपरी जीवात्मा परमात्मा संगलाभ दूरे गले मायाशक्ति द्वारा आच्छन हो जाए ବରାହ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଜୀବାତ୍ମାମାନେ ପରମାତ୍ମାଙ୍କର ବିଭିନ୍ନ ଅଂଶ ଅଟନ୍ତି। ଭଗବତ ଗୀତା ଅନୁଯାୟୀ ସେମାନେ ସନାତନ ଭାବେ ଏପରି ଅଟନ୍ତି। ତେଣୁ ମାୟା ଶକ୍ତି କବଳରୁ ମୁକ୍ତ ହେଲା ପରେ ମଧ୍ୟ ଜୀବାତ୍ମା ପରମାତ୍ମାଙ୍କର ଏକ ବିଭିନ୍ନ ଅଂଶ ହୋଇ ରହେ, ଏହା ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦିଆଯାଇଥିବା ଶିକ୍ଷାରୁ ପରିଷ୍କାର ଭାବରେ ଜଣାଯାଇଅଛି। ଅର୍ଜୁନ ଶ୍ରୀକୃଷ୍ଣଙ୍କଠାରୁ ଜ୍ଞାନପ୍ରାପ୍ତ ହୋଇ ମୁକ୍ତ ହେଲେ ସେ କେବେ ହେଲେ ଶ୍ରୀକୃଷ୍ଣଙ୍କ ସହ ମିଶି ଏକାକାର ହୋଇନଥିଲେ। ନମୋ ବିଷ୍ଣୁପାଦାୟ କୃଷ୍ଣ ପୃଷ୍ଠାୟ ଭୂତଳେ ସମେତେ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ତିନାମିନି ନମ ସଦ୍ଭକ୍ତମାନେ ମଣିଙ୍କର ଉଦ୍ଭବା ହେଉଛି ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିରତା ହେଉଛି ହରେ କୃଷ୍ଣ ଭକ୍ତ ସଜନବନ୍ଧ ମାତୃବୃନ୍ଦ। ଆମର ବହୁତ ଦିନ ପରେ ଭଗବତ ଗୀତା ପାଠ କରାଯାଉଛି, କାରଣ ଯେଉଁ ଆମର ମହାପ୍ରଭୁଙ୍କର ଆବିର୍ଭାବ ପରେ ପରେ ଆମେ ମହାପ୍ରଭୁଙ୍କ ଲୀଳା ବର୍ଣ୍ଣନା କଲୁ, ତାପରେ ଲୀଳା ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କର ବିଷୟରେ କଥା ଚାଲିଲା। ତେଣୁ ଏହିଭଳି ଭାବରେ ଭଗବତ ଗୀତା ଆଉ ବହୁତ ଦିନ ହେଲା କଥା ଆଉ ହୋଇପାରିନଥିଲା। ତେବେ ମୋର ଯାହା ମନେ ଅଛି, ମୁଁ ତ ଏଠି ବହୁତ ଫେବୃଆରୀ ମାସରୁ ରହିଛି, ତେଣୁ ଆମେ ଭଗବତ ଗୀତା ପୂର୍ବ ଶ୍ଳୋକ ଯାଏ ଆଲୋଚନା କରିଥିଲୁ ମୋର ଯାହା ମନେ ପଡ଼ୁଛି। ତେଣୁ ଆମେ ଏଇ 23 ଶ୍ଳୋକରୁ ବର୍ତ୍ତମାନ ଆଜି ଆରମ୍ଭ କରିବା। ନୈନଂ ଏ ଆତ୍ମା ବିଷୟରେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ। ଏହି ଅଧ୍ୟାୟରୁ ଭଗବାନଙ୍କ ପ୍ରକୃତ ଜ୍ଞାନ ପ୍ରଦାନ କରୁଛନ୍ତି। ପ୍ରଥମ ଅଧ୍ୟାୟରେ ଅର୍ଜୁନ ବହୁତ ଜ୍ଞାନ ଦେଇଛନ୍ତି ଭଗବାନଙ୍କୁ। ଅର୍ଜୁନ ଭଗବାନ ଯଦିଓ କହୁଛନ୍ତି ଅର୍ଜୁନକୁ, ଅର୍ଜୁନ ତୁମେ ଯୁଦ୍ଧ କର, କିନ୍ତୁ ଅର୍ଜୁନଙ୍କ ମନରେ ବହୁତ ସନ୍ଦେହ ରହିଛି। ଅର୍ଜୁନଙ୍କ ମନରେ ପ୍ରକୃତ ସନ୍ଦେହ ନଥିଲା, ପରେ ସନ୍ଦେହ ହେଲା। ଅର୍ଜୁନ ଭାବୁଛନ୍ତି ଏଇଟା ଯେଉଁ ଆମେ ଯୁଦ୍ଧ କରିବା ଏଇଟା ଅନ୍ୟାୟ ହେବ, ଅଧର୍ମ ହେବ। କୁଳକ୍ଷେ ପ୍ରଣଶ୍ୟନ୍ତି କୁଳଧର୍ମ ସନାତନ, ଧର୍ମେ ନଷ୍ଟେ କୁଳକୃଷ୍ଣ ଅଧର୍ମା ଭବତି ଉତ। ଆମେ ଯେଉଁ ଯୁଦ୍ଧରେ ଯେଉଁ ହତ୍ୟା ହେବ, ଲୋକମାନେ ଯେଉଁ ମୃତ୍ୟୁବରଣ କରିବେ, ତାଙ୍କର ସ୍ତ୍ରୀମାନେ ବିଧବା ହୋଇଯିବେ, ବିଧବା ହୋଇଗଲେ ସେମାନେ ବିଭିନ୍ନ ପ୍ରକାର ଅଧର୍ମ ଆଚରଣ କରିବେ, ବର୍ଣ୍ଣସଙ୍କର ଜାତ ହେବ, ସମାଜରେ ବିଭିନ୍ନ ପ୍ରକାର ଉତ୍ପାତ ସୃଷ୍ଟି ହେବ। ତେଣୁ ଏଇଟା ଆମର ଠିକ୍ ହେବ ନାହିଁ, ଧର୍ମ କାର୍ଯ୍ୟ ହେବ ନାହିଁ। ଏଭଳି ଭାବରେ ଶାସ୍ତ୍ରରୁ ଯୁକ୍ତି ପ୍ରଦାନ କରି ଅର୍ଜୁନ କହିଥିଲେ, କିନ୍ତୁ ଇଏ ଯେଉଁ ଶାସ୍ତ୍ରରେ ତ ବହୁତ କଥା ଅଛନ୍ତି ନା, ତେଣୁ ଶାସ୍ତ୍ରରେ ମଧ୍ୟ ଯେଉଁ କଥା ରହିଛି ପରଧର୍ମ ଶ୍ରେଷ୍ଠ ଧର୍ମ ଯେଉଁ ରହିଛି, ସେ ଧର୍ମ ବିଷୟରେ ଅର୍ଜୁନ ଜାଣିନଥିଲେ। ଅବଶ୍ୟ ଅର୍ଜୁନ ସବୁ ଜାଣନ୍ତି, କିନ୍ତୁ ବଦ୍ଧଜୀବଙ୍କୁ ବଦ୍ଧଜୀବଙ୍କର ଅଭିନୟ ସେ କରୁଛନ୍ତି। ପ୍ରକୃତରେ ଅର୍ଜୁନଙ୍କର କୌଣସି ସନ୍ଦେହ ନଥିଲା, ଯୁଦ୍ଧ କରିବା ପାଇଁ କୌଣସି ଅନିଚ୍ଛା ନଥିଲା। କାରଣ ପୂର୍ବରୁ ବର୍ଣ୍ଣନା କରାଯାଇଛି ପ୍ରଥମ ଅଧ୍ୟାୟରେ, ଯେତେବେଳେ ଦୁଇ ପକ୍ଷ ଶଙ୍ଖ ନାଦ ହୋଇଯାଇଛି ସେତେବେଳେ ଅଥ ବ୍ୟବସ୍ଥିତାନ ଦୃଷ୍ଟା ଧାର୍ତ୍ତରାଷ୍ଟ୍ରାନ କପିଧ୍ୱଜ ପ୍ରଭୃତ ଶସ୍ତ୍ର ସମ୍ପାଦେ ଧନୁ ଉଦ୍ୟମ ପାଣ୍ଡବ, ଶସ୍ତ୍ର ଧାରଣ କରି ଯୁଦ୍ଧ କରିବା ପ୍ରସ୍ତୁତ ହୋଇଗଲେ ଅର୍ଜୁନ। ମୁଁ ଭଗବାନଙ୍କୁ ଚିନ୍ତା ପଡ଼ିଗଲେ, ଯଦି ବର୍ତ୍ତମାନ ଅର୍ଜୁନ ଯୁଦ୍ଧ କରିବେ ତାହେଲେ ମୁଁ ଜ୍ଞାନ କେଉଁଠୁ ଦେବି, ଭଗବାନଙ୍କୁ ଚିନ୍ତା କରିବାକୁ ପଡ଼ିଲା। ଅର୍ଜୁନ ପ୍ରକୃତରେ ଚିନ୍ତା କରୁନଥିଲେ, ସେ ଚାହୁଁଥିଲେ ଯୁଦ୍ଧ କରିବେ ବୋଲି, କାରଣ ଆ ପୂର୍ବରୁ ବହୁତ ପ୍ରସ୍ତୁତି ହୋଇସାରିଛି ଯୁଦ୍ଧ ପାଇଁ। ଭଗବାନ ଯାଇଥିଲେ ଶାନ୍ତିଦୂତ ହିସାବରେ, ଶାନ୍ତି ପ୍ରାପ୍ତ ହେବା ପାଇଁ ଯୁଧିଷ୍ଠିର ମହାରାଜ ପଠାଇଥିଲେ ଭଗବାନଙ୍କୁ। ଭଗବାନ ଯେଉଁ ଶାନ୍ତି ପ୍ରସ୍ତାବ ନେଇକି ଯାଇଥିଲେ, ପ୍ରଥମେ କହିଥିଲେ ହସ୍ତିନାପୁର ରାଜଧାନୀରେ ପୌରମାନଙ୍କୁ କହିଥିଲେ, ପ୍ରକୃତରେ ସମଗ୍ର ପୃଥିବୀ ହେଉଛି ଯୁଧିଷ୍ଠିର ମହାରାଜଙ୍କର, କାରଣ ସେ ରାଜସ୍ୱ ଯଜ୍ଞ କରିଛନ୍ତି, ସମସ୍ତେ ତାଙ୍କର ବଶ୍ୟତା ସ୍ୱୀକାର କରିଛନ୍ତି। ଖାଲି ଜଣିଏ ଥିଲେ ଯିଏକି କହୁଛନ୍ତି ଜରାସନ୍ଧ, ଯିଏକି କଂସର ପିତା ଏ ଶ୍ୱଶୁର, ସେ ବଶ୍ୟତା ସ୍ୱୀକାର କରୁନଥିଲେ। ତେଣୁ ଭଗବାନ ଭୀମ ଏବଂ ଅର୍ଜୁନଙ୍କୁ ନେଇ ଯାଇକି ପହଞ୍ଚିଲେ ମଗଧରେ, ମଗଧରେ ପହଞ୍ଚି ଭୀମଙ୍କ ସହିତ ଯୁଦ୍ଧ କଲେ ଜରାସନ୍ଧ। 28 ଦିନ ନା କେତେ ଦିନ ଯୁଦ୍ଧ ଚାଲିଲା, ତାପରେ ଭୀମଙ୍କ ଦ୍ୱାରା ସେ ମୃତ୍ୟୁବରଣ କଲେ। ଭଗବାନଙ୍କ ସହିତ ସେ 18 ଥର ଯୁଦ୍ଧ କରିଥିଲେ ମଥୁରାରେ, ତେଣୁ ସେ ସମୟରେ ଭଗବାନ ଚାହିଁଥିଲେ ତାଙ୍କୁ ମୃତ୍ୟୁବରଣ ପ୍ରଦାନ କରିପାରିଥାନ୍ତେ, କିନ୍ତୁ ଭଗବାନ ନିଜେ 18 ଥର ଯେତେବେଳେ ଯୁଦ୍ଧ କରୁଥିଲେ ଜରାସନ୍ଧ ସହିତ, ଭୟରୁ ପଳାୟନ କଲେ। ଯୁଦ୍ଧରୁ ପଳାୟନ କଲେ ଭଗବାନ, ଏବଂ ଯୁଦ୍ଧରୁ ପଳାୟନ କରି ଭଗବାନଙ୍କର ନିନ୍ଦା ହେଲା ନାହିଁ, ଭଗବାନଙ୍କ ଦୋଷ ହୋଇଗଲା, ସେ ରଣ ଚୋର। ପ୍ରଭୁ ଆପଣ ବହୁତ ସୁନ୍ଦର ଭାବରେ ଯୁଦ୍ଧରୁ ପଳାୟନ କରନ୍ତି। ସେ ତାଙ୍କର ଗୋଟେ ମନ୍ଦିର ଅଛି, ରଣଚୋର ମନ୍ଦିର ରହିଛି ଗୁଜୁରାଟରେ ନା କେଉଁଠି ରହିଛି ସେ ମନ୍ଦିର। ତେଣୁ ଭଗବାନ ଚାହିଁଥିଲେ ହତ୍ୟା କରିପାରିଥାନ୍ତେ ଜରାସନ୍ଧକୁ, କିନ୍ତୁ ଭଗବାନ ତାଙ୍କର ଭକ୍ତଙ୍କୁ ଦୋଷ ପ୍ରଦାନ କରିବା ପାଇଁ ଭୀମଙ୍କ ଦ୍ୱାରା ତାକୁ ମୃତ୍ୟୁବରଣ ପ୍ରଦାନ କଲେ। ତେଣୁ ସମଗ୍ର ପୃଥିବୀର ସମ୍ରାଟ ହେଲେ ଯୁଧିଷ୍ଠିର ମହାରାଜ। ତେଣୁ ସମଗ୍ର ପୃଥିବୀ ପ୍ରକୃତିରେ ଯୁଧିଷ୍ଠିର ମହାରାଜଙ୍କର। ତେଣୁ ଭଗବାନ କୃଷ୍ଣ ଯେତେବେଳେ ଯାଇଥିଲେ ଶାନ୍ତିଦୂତ ହିସାବରେ, ସେତେବେଳେ ସେ କହିଲେ ସମଗ୍ର ପୃଥିବୀ ହେଉଛି ତାଙ୍କର, ତାଙ୍କୁ ସେ ପ୍ରଦାନ କରିଦିଅନ୍ତୁ। ସେଇଟା ରାଜି ନହେଲେ ଭଗବତ ଗୀତା ଦ୍ୱିତୀୟ ଦ୍ୱାଦଶ ଅଧ୍ୟାୟରେ ଭଗବାନ ସବୁ ବିଭିନ୍ନ ପ୍ରକାର ବିକଳ୍ପ ଦେଇଛନ୍ତି, ଭକ୍ତି କରିବାର ବିଭିନ୍ନ ପ୍ରକାର ବିକଳ୍ପ ଦେଇଛନ୍ତି। ସମସ୍ତେ ଶ୍ରେଷ୍ଠ ଭକ୍ତି କରିପାରିବେ ନାହିଁ। ମୟୈବ ମନ ଆଦସ୍ତ ମୟି ବୁଦ୍ଧି ନିବେଶୟ ନିବେଶି ଶେଷି ମୟୈବ ଅତ ଉର୍ଦ୍ଧ୍ୱ ନ ସଂଶୟ, ହେଉଛି ଶ୍ରେଷ୍ଠ ଭକ୍ତି। କିନ୍ତୁ ଏଇଟାକୁ ଯଦି ନ କରିପାରିବେ, ଏଇଟାକୁ ନ କରିପାରିଲେ ତା'ର ଅଲ୍ଟରନେଟିଭ୍ ଦେଉଛନ୍ତି, ଅଥଚେତ୍ ଏଇଟାକୁ ଯଦି ନ କରିହେବ ମୟି କ'ଣ, ଯଦି ଏଇଟା ନ କରିହେବ ତାହେଲେ ମୋତେ କର୍ମ ଫଳ ପ୍ରଦାନ କର, ଏଇଭଳି ଭାବରେ ବିଭିନ୍ନ ପ୍ରକାର ସବୁ ଅଭ୍ୟାସ କର, ଏ ବିଭିନ୍ନ ପ୍ରକାର ସବୁ ଅଲ୍ଟରନେଟିଭ୍ ଦେଇଛନ୍ତି ଭକ୍ତମାନଙ୍କୁ। ସେହିଭଳି ଭାବରେ ଭଗବାନ ମଧ୍ୟ ଦୁର୍ଯ୍ୟୋଧନକୁ ମଧ୍ୟ ବିଭିନ୍ନ ବହୁତ ପ୍ରକାର ସୁଯୋଗ କନସେସନ୍ ଦେଲେ, 100% ବା ଅନ୍ତତଃ ପକ୍ଷେ ପୁରା 99% କନସେସନ୍ ଦେଇଦେଉଥିଲେ। ଭଗବାନ ଅନ୍ତିମରେ କହିଲେ ପାଞ୍ଚ ଖଣ୍ଡି ଗ୍ରାମ ଦିଅ, ଅଧା ରାଜ୍ୟ ଦିଅ, ନହେଲେ ଅଧା ରାଜ୍ୟ ନଦେଲେ ପାଞ୍ଚ ଖଣ୍ଡି ଗ୍ରାମ ଦିଅ, ପାଞ୍ଚ ଖଣ୍ଡି ଗ୍ରାମ ଦ୍ୱାରା ମଧ୍ୟ ସେମାନେ ସନ୍ତୁଷ୍ଟ ହୋଇଯିବେ। କିନ୍ତୁ ଦୁର୍ଯ୍ୟୋଧନ କହିଲେ ଯେ ନା, ମୁଁ 99% କନସେସନ୍ ମଧ୍ୟ ଗ୍ରହଣ କରିବି ନାହିଁ, ବିନା ଯୁଦ୍ଧ ସୂଚକ୍ରେ ମେଦିନୀ ମଧ୍ୟ ଦେବୀ ପ୍ରଦାନ କରିବି ନାହିଁ। ତେଣୁ ଭଗବାନ ଯୁଦ୍ଧ ଘୋଷଣା କରି ଚାଲି ଆସିଲେ। ତେଣୁ ବର୍ତ୍ତମାନ ଯୁଦ୍ଧ ହୋଇଯିବା କଥା, ଦୁଇ ପକ୍ଷରେ ପ୍ରଥମେ ପାଣ୍ଡବ କୌରବମାନଙ୍କ ପକ୍ଷରେ ଯୁଦ୍ଧ ନା ଶଙ୍ଖନାଦ କରିଛନ୍ତି ଭୀମ, ଭୀଷ୍ମଦେବ କରିଛନ୍ତି ତଥା କ'ଣ, ତସ୍ୟ ସଞ୍ଜନୟନ ହର୍ଷଂ କୁରୁ ବୁଦ୍ଧ ପିତାମହ ସିଂହନାଦ ବିନୋଦୁଚ୍ଚେଇ ଶଙ୍ଖ ଦଧୁ ପ୍ରଥା ଉଦା, ସିଂହନାଦ ଭଳି ଶଙ୍ଖ ନାଦ କଲେ, କୌରବମାନ ପକ୍ଷରେ ଶଙ୍ଖନାଦ କରିଦେଲେ, ତାପରେ ପାଣ୍ଡବମାନେ ଶଙ୍ଖନାଦ କରିଛନ୍ତି। କିନ୍ତୁ ପାଣ୍ଡବମାନେ ଯେଉଁ ଶଙ୍ଖନାଦ କଲେ, ପାଞ୍ଚଜନ୍ୟ ଋଷିକେଶ ଦେବଦତ୍ତଂ ଧନଞ୍ଜୟ କୌଣ୍ଡ୍ରଂ ଦର୍ମ ମହାଶକ ଭୀମ କର୍ମ ବୃକୋଧରା, ଏ ଯେଉଁ ଶଙ୍ଖକୁ ଦିବ୍ୟ ଶଙ୍ଖ ବୋଲି କୁହାଯାଇଛି, ଏବଂ ଏ ଶଙ୍ଖନାଦରେ କୌରବମାନେ ଯେଉଁ ଶଙ୍ଖନାଦ କରିଥିଲେ, ଯଦିଓ ସଶବ୍ଦ ତୁମୂଳ ଭବତ ବୋଲି କୁହାଯାଇଛି, ସେ ଯେଉଁ ଶବ୍ଦ ବହୁତ ତୁମୂଳ ଶବ୍ଦ ହେଲା, କିନ୍ତୁ ତା'ର ଫଳ କ'ଣ ହେଲା କିଛି କୁହାଯାଇ ନାହିଁ, ପାଣ୍ଡବମାନଙ୍କ ପାଖରେ ତାଙ୍କର କିଛି କ୍ଷତି ହୋଇନାହିଁ, ତାଙ୍କର କୌଣସି ପ୍ରଭାବ ପଡ଼ିନାହିଁ। କିନ୍ତୁ ପାଣ୍ଡବମାନେ ଯେଉଁ ଶଙ୍ଖନାଦ କଲେ, ସଘୋଷ ଧାପ୍ତରାଷ୍ଟ୍ରାଣାମ ହୃଦୟାନି ବେଦାରାୟତ, ସେ ଯେଉଁ ଶଙ୍ଖନାଦରେ ପାଣ୍ଡବମାନେ କୌରବମାନଙ୍କର ଧୃତରାଷ୍ଟ୍ରଙ୍କ ପୁତ୍ର ଏ କଥା କହୁଛନ୍ତି ସଞ୍ଜୟ ଧୃତରାଷ୍ଟ୍ରଙ୍କୁ, ଆପଣଙ୍କ ପୁତ୍ରମାନଙ୍କ ହୃଦୟ ବିଦାରଣ ହୋଇଗଲା। ଆମର ଶିଶୁକନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, କେତେଜଣ ସବୁ 1-2 ସବୁ କରି ପକାଇଲେ ସେ ଯୁଦ୍ଧରେ। ତେଣୁ ସେଇଥିପାଇଁ କୁହାଯାଉଛି ଅର୍ଜୁନ କହିଲେ ଅଥବା ବ୍ୟବସ୍ଥା, ତାପରେ ଯେତେବେଳେ ସେମାନେ ସ୍ଥିର ହେଲେ, ବର୍ତ୍ତମାନ ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ, ପ୍ରଭୃତ ଶସ୍ତ୍ର ସମ୍ପାଦେ ଧନୁରୁଦ୍ୟମ ପାଣ୍ଡବ, ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ, ରେଡ଼ି ହୋଇଗଲେ, 1-2-3 କଲେ ଷ୍ଟାର୍ଟ ହୋଇଥାନ୍ତା। କିନ୍ତୁ ଭଗବାନଙ୍କର ଚିନ୍ତା ଅଲଗା, ଭଗବାନ ଚାହୁଁଛନ୍ତି ଅର୍ଜୁନ ଯୁଦ୍ଧ ନ କରନ୍ତୁ, କାରଣ ଏଇ ସୁଯୋଗ ରହିଛି, ଏ ଗୋଟେ ସୁଯୋଗ ଭଗବାନ କଥା ପ୍ରଦାନ କରିବା ପାଇଁ। ମହାଭାରତ ଯୁଦ୍ଧରେ ଯେଉଁ ଜ୍ଞାନ ପ୍ରଦାନ କରାଯାଇଛି, ଏ ଜ୍ଞାନ ଏଭଳି ବିଷମ ପରିସ୍ଥିତିରେ ମଧ୍ୟ ଏ ଜ୍ଞାନ ପ୍ରଦାନ କରାଯାଇପାରିବ, ଅହୈତୁକୀ ଆଉ ପ୍ରତିହତା, ଭକ୍ତି ହେଉଛି ଅହୈତୁକୀ, କୌଣସି ହେତୁ ନାହିଁ ଏବଂ କୌଣସି ପରିସ୍ଥିତିରେ ବାଧା ଦିଆଯାଇପାରିବ ନାହିଁ, ସେଇଟା ଭଗବାନ ଦେଖାଇଦେଲେ। ଯୁଦ୍ଧ ପରିସ୍ଥିତି ଗୋଟେ ପଟେ 11,11,00,000 ସୈନ୍ୟ, ଗୋଟେ ଅକ୍ଷୁଣୀ ସୈନ୍ୟରେ ଅଛନ୍ତି 2,18,700 ସୈନ୍ୟ ରହିଛନ୍ତି, ପଦାତିକ ଅଶ୍ୱାରୋହୀ ଗଦାରୋହୀ ଇତ୍ୟାଦି ଏହି 2,18,700 ସୈନ୍ୟ। ଏହିଭଳି ଭାବରେ 11,00,000 ସୈନ୍ୟ କୌରବମାନଙ୍କ ପକ୍ଷରେ, ପାଣ୍ଡବମାନଙ୍କ ପକ୍ଷରେ କମ୍ ରହିଛନ୍ତି, 7,00,000 ସୈନ୍ୟ ରହିଛନ୍ତି। ପାଖାପାଖି 40 ଲକ୍ଷରୁ ଉର୍ଦ୍ଧ୍ୱ ସୈନ୍ୟ ସେଠି ରହିଛନ୍ତି। କିନ୍ତୁ ବର୍ତ୍ତମାନ ସେହି ପରିସ୍ଥିତିରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି, ଭଗବତ ଗୀତାର ଜ୍ଞାନ କୁହାଯାଇଛି। ଆମର ବିଶ୍ୱନାଥ ଚତୁର୍ଥୀ ଠାକୁର କହନ୍ତି, ଯେତେବେଳେ ଅର୍ଜୁନ କହିଲେ, ପ୍ରଭୁ ସେନୋର ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ପକ୍ଷ ସେନାଙ୍କ ମଧ୍ୟରେ କରି ଆମର ରଥକୁ ସ୍ଥାପନ କରନ୍ତୁ। ତେଣୁ ଭଗବାନ ଯେଉଁ ନେଇ ସେନୋର ଉଭୟ ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସର୍ବ ଏବଂ ମହାରଥା ଉଭାତ ପାର୍ଥ ପ୍ରସିଦ୍ଧାନ ସମବେଦାନ କରୁନେତି, ଅର୍ଜୁନଙ୍କ ଆଜ୍ଞାକୁ ଗ୍ରହଣ କରି ସୁରଧାର୍ଯ୍ୟ କରି ଭଗବାନ ଏଇ ଯେଉଁ ରହିଛି ଅର୍ଜୁନଙ୍କର ରଥ ରହିଛି, ଶ୍ୱେତି ହାଇଟ୍ ଯୁକ୍ତି ମହତି ମହତି ରଥ, ସେ ବହୁତ ମହାନ ରଥ, ଶ୍ୱେତ ଅଶ୍ୱମାନେ ଥିଲେ ସେଥିରେ। ତେଣୁ ସେହି ରଥକୁ ନେଇ ଦୁଇ ବିଶେଷ ଭାବରେ ଭୀଷ୍ମ ଏବଂ ଦ୍ରୋଣଙ୍କ ସାମ୍ନାରେ ରଖିଦେଲେ ଭଗବାନ, ଅର୍ଜୁନଙ୍କର ଆଜ୍ଞାକୁ ଗ୍ରହଣ କରି ଦୁଇ ଅର୍ଜୁନଙ୍କ ମଧ୍ୟରେ ସେନା ଦୁଇ ସେନା ମଧ୍ୟରେ ବିଶେଷ ଭାବରେ ଭୀଷ୍ମ ଏବଂ ଦ୍ରୋଣଙ୍କ ସାମ୍ନାରେ ରଖିଦେଲେ। ଏବଂ ସେଇଠି ଭଗବାନ କହିଲେ, ଦେଖ ସମବେତାନ କୁରୁନେତି ପଶ୍ୟତାମ ପାଣ୍ଡୁପୁତ୍ରାଣାମ, ହେ ଅର୍ଜୁନ ଦେଖ ସବୁ ପୌରମାନେ ଏଠି ଉପସ୍ଥିତ ରହିଛନ୍ତି, ଉଭାତ ପାର୍ଥ ପଶ୍ୟତାମ ସମବେତାମ କୁରୁନୀତି, ଏ ପାର୍ଥ ଦେଖ ପୌରମାନେ ଏଠି ଉପସ୍ଥିତ ରହିଛନ୍ତି। ଜଣେ ଆଚାର୍ଯ୍ୟ ବିଶ୍ୱନାଥ ଚତୁର୍ଥୀ ଠାକୁର କହୁଛନ୍ତି, ଭଗବାନ ଆଙ୍ଗୁଠି ଦେଖେଇ ଦେଖାଉ ଦେଉଛନ୍ତି, ଦେଖ ଉଭାତ ପାର୍ଥ ସମବେତାମ କୁରୁନୀତି, ଏ ପୌରମାନେ ଏଠି ଅଛନ୍ତି, ଦେଖ ଆଙ୍ଗୁଠି ଦେଖେଇ ଯେତେବେଳେ ଦେଖେଇଦେଲେ ସେହି ସମୟରେ ଭଗବାନ ଅର୍ଜୁନଙ୍କ ମନରେ ବିଷାଦ ଧରିଦେଲେ। ଅର୍ଜୁନଙ୍କ ମନରେ ତା ପୂର୍ବରୁ ଅର୍ଜୁନଙ୍କ ମନରେ ବିଷାଦ ନଥିଲା, ଉତ୍ସାହ ଥିଲା, ଯୁଦ୍ଧ ଉତ୍ସାହ ଥିଲା, ଯୁଦ୍ଧ କରିବା ପାଇଁ ରେଡ଼ି ହୋଇଯାଇଥିଲେ। ତେଣୁ ବର୍ତ୍ତମାନ ବିଷାଦ ଯେତେବେଳେ ଆସିଗଲା, ଅର୍ଜୁନଙ୍କର ମତି ପରିବର୍ତ୍ତନ ହୋଇଗଲା। ତେଣୁ ସେ କହିଲେ, ପ୍ରଭୁ ମୁଁ ତ ଏଇଟାକୁ ଦେଖିପାରୁନାହିଁ କେମିତି ଯୁଦ୍ଧ କରିବା, ଏ ଯୁଦ୍ଧଟା ତ ଠିକ୍ ହେବ ନାହିଁ, ବର୍ତ୍ତମାନ ପୁଣି ଚିନ୍ତା କରୁଛନ୍ତି, ସନ୍ଦେହ ଆସିଗଲା, ଭଗବାନ ବିଷାଦ ଭରିଦେଲେ ଅର୍ଜୁନଙ୍କ ମନରେ। ତେଣୁ ଅର୍ଜୁନ ଶାସ୍ତ୍ରରୁ ପ୍ରମାଣ କରି କହୁଛନ୍ତି, ମନମୁତାବକ କଥା କହିନାହାନ୍ତି, ଏ ଶାସ୍ତ୍ର ପ୍ରମାଣ ଦେଇ କହୁଛନ୍ତି ଅର୍ଜୁନ। କିନ୍ତୁ ଯେଉଁ ପରମଧର୍ମଟା ବିଷୟରେ ଅର୍ଜୁନ ଯଦି ଜାଣନ୍ତି, କିନ୍ତୁ ପରମଧର୍ମ ବିଷୟରେ ଲୋକମାନେ ଜାଣନ୍ତି ନାହିଁ, ଧର୍ମ କହିଦେବେ କିନ୍ତୁ ପରମଧର୍ମ କ'ଣ ଜାଣନ୍ତି ନାହିଁ। ଭଗବତ ଗୀତାରେ ଭଗବାନ କହିଲେ, ଧର୍ମ ସ୍ଥାପନ କରିବା ପାଇଁ ଆସନ୍ତି, କାରଣ ଧର୍ମର ଯେତେବେଳେ ଜ୍ଞାନୀ ହୋଇଯାଏ ଭଗବାନ ସେତେବେଳେ ଆସନ୍ତି, ଯଦା ଯଦା ଏଇ ଧର୍ମସ୍ୟ ଜ୍ଞାନୀ ବା ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଗତକାଲି ଆବିର୍ଭାବ ହୋଇଥିଲା, ଏ ଧର୍ମକୁ ସ୍ଥାପନ କରିବେ ଭଗବାନ। ତେଣୁ ଲୋକ କ'ଣ ଜାଣନ୍ତି ନାହିଁ ଧର୍ମ କ'ଣ, ବିଭିନ୍ନ ପ୍ରକାର ଧର୍ମ ରହିଛି, ଚାତୁର୍ବର୍ଣ୍ଣ ମହାଶ୍ରେଷ୍ଠ ଭଗବତ ଗୀତାରେ ଆରମ୍ଭ କଲେ, ଚତୁର୍ବର୍ଣ୍ଣ ଧର୍ମରୁ ଆରମ୍ଭ କଲେ, ଇଏ ବି ଧର୍ମ ଚତୁର୍ବର୍ଣ୍ଣ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ତାପରେ ବ୍ରହ୍ମଚାରୀ ଗୃହସ୍ଥ ବାମପ୍ରସ୍ଥ ସନ୍ୟାସ, ଇଏ ବି ଧର୍ମ, ଇଏ ହେଉଛି ପ୍ରାଥମିକ ଧର୍ମ। ଏଇଠୁ ଭଗବାନ ଚତୁର୍ଥ ଅଧ୍ୟାୟରେ ଧର୍ମ ବିଷୟରେ କହିବା ଆରମ୍ଭ କଲେ। ତେଣୁ ଅନେକ ପ୍ରକାର ଧର୍ମ ରହିଛି, କିନ୍ତୁ ଶ୍ରେଷ୍ଠ ଧର୍ମଟା ଭଗବାନ ଅନ୍ତିମରେ କହିଲେ, ଭଗବତ ଗୀତା ଅନ୍ତିମରେ କହିବେ, ସେଇଟା ଶ୍ରେଷ୍ଠ ଧର୍ମ ହେଉଛି ଏଇଟା, ଭଗବାନଙ୍କ ଶରଣ ଯିବା ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ ଏକମ ଶରଣ ବ୍ରଜ, ଭଗବାନଙ୍କ ଶରଣ ଯିବା ଇଏ ହେଉଛି ଶ୍ରେଷ୍ଠ ଧର୍ମ। ଏହି ଧର୍ମ ସ୍ଥାପନ କରିବା ପାଇଁ ଅର୍ଜୁନଙ୍କ ମନରେ ବିଷାଦ ଭରିଦେଇଥିଲେ, ତେଣୁ ଅର୍ଜୁନଙ୍କୁ ଏହି ଶ୍ରେଷ୍ଠ ଧର୍ମଟା କହିବେ। ତେଣୁ ଅର୍ଜୁନ ଯେତେବେଳେ ବିଷାଦଗ୍ରସ୍ତ ହୋଇଗଲେ, ବର୍ତ୍ତମାନ ଅର୍ଜୁନ ଆଉ ଯୁକ୍ତି କଲେ ନାହିଁ ଭଗବାନ ସହିତ। ପ୍ରଥମ ଅଧ୍ୟାୟ ଅର୍ଜୁନଙ୍କ ପ୍ରବଚନ ଚାଲିଥିଲା, ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଯେତେବେଳେ କହିଲେ, ଅର୍ଜୁନ ତୁମ ପ୍ରବଚନ ବନ୍ଦ କର, ବର୍ତ୍ତମାନ ଯୁଦ୍ଧ କର, ପୁଣି ଅର୍ଜୁନ ପ୍ରବଚନ ଦେବା ପାଇଁ ଆରମ୍ଭ କଲେ, 5 ମିନିଟ୍ ରହିଲା ଶେଷ କର ପ୍ରବଚନ କହନ୍ତି। ସେଇଭଳି ଭାବରେ ଆମେ ଯେତେବେଳେ ଏଥର ଦେଇଥିଲୁ ଟେଲିଭିଜନରେ ଆମର କଥା କହୁଥିଲୁ, କଥା ସେ ଦେଖେଇଦେବ, ଇଣ୍ଡିକେସନ୍ କରିଦେବ, 5 ମିନିଟ୍ ରହିଲା, 4 ମିନିଟ୍ ରହିଲା ସେ ଦେଖେଇଦେବ, ସେଇଭଳି ଭାବରେ ଭଗବାନ ଇଣ୍ଡିକେସନ୍ ଦେଇଦେଲେ, 5 ମିନିଟ୍ ରହିଲା ତୁମ ପ୍ରବଚନ ଶେଷ କର, ଦ୍ୱିତୀୟ ଅଧ୍ୟାୟରେ ଅନ୍ତିମ ପ୍ରବଚନ ଦେଲେ ଅର୍ଜୁନ। ତେଣୁ ଅର୍ଜୁନ ଲାଷ୍ଟକୁ କହିଲେ, ପ୍ରଭୁ ମୁଁ ବହୁତ ପ୍ରବଚନ ଦେଲି, କିନ୍ତୁ ପ୍ରକୃତରେ ମୁଁ ଜାଣିପାରୁନାହିଁ କେଉଁଟା ଠିକ୍, ନଚେତ ଯିମା କତରନ୍ନ ଗରିବ ଯଦବା ଜୟମ ଯଦିମା ନ ଜୟ, ମୁଁ ଜାଣିପାରୁନାହିଁ କେଉଁଟା ଠିକ୍, ଆଉ ମୁଁ ପ୍ରବଚନ ଆପଣ କ'ଣ ଦେବି,
कार्पण दोषो पद स्वभाव पृछामि तम धर्म सम्मूढ़ेदा जत्सय श्यानिश्चित गृहित में शिष्य स्त्यंग साधिमान तम प्रपन्नम। प्रभु मुआपण शरण से गली मुआपर सखा नुह मुआपर बर्तमान शिष्य हो गली तेणु जो भगवान शिष्य हो गले भगवान बर्तमान ज्ञान प्रदान कर द्वितीय अध्याय सांख्य योग बोली कह जाए सांख्य योग तीन प्रकार ज्ञान दि जाए गोटे हूँ सांख्य कहले संख्या गणना एथेरे सांख्य योग रही भक्ति योग रही दुईट जाक जिनस रही कि मुख्यतः सांख्य योग बोली कह जाए सांख्य योग कहले आत्मा एवं अनात्मा भितर तफात दर्शन करा जाउछि आत्मा संबंधी ज्ञान बर्तमान भगवान दौंस तापर अनात्मा का शरीर संबंध ज्ञान प्रदान करेंगे एवं ये सांख्य योग शेष होगापर भगवान बुद्धि योग प्रदान करेंगे भक्ति ये साथ गीता सांख्य बुद्धि योग तुम्हें शुणु आपर कहे से तेणु ये भगवद गीता प्रभुपाद महाराज कहते ये भगवद गीता हूँ समस्त भगवद गीतार सार जिनस भगवद गीता रही जमी आम न्यूज्रे कहुए प्रथम मुख्य संवाद तापर डिटेल्स कहपर अंतिम से मुख्य संवाद कह से भाव भगवान प्रदान कर धर्म सम्बन्ध ज्ञान तेणु प्रथम आत्मा सम्बन्ध ज्ञान प्रदान करमें शरीर नुह आम हूँ आत्मा यूर ज्ञान आरंभ होस्मिन यथा देह कुमार जौवन जरा तथा देहांतर प्राप्ति धीर स्तत्र मुह्यति ये आरंभ है भगवान ज्ञान आमे शरीर नुह शकड़ा अनुसूत भाग लोक निजी शरीर बोली भावी जीवन बीती जाऊँ शरीर ऊर्ध रो इंद्रियाणी परान्य आहु इंद्रिय मान ऊर्ध रो मन मनर ऊर्ध रो बुद्धि बुद्धि ऊर्ध रो अहंकार मन बुद्धि अहंकार अहंकार ऊर्ध रो आत्मा आम हूँ से आत्मा ये ज्ञान भगवान प्रदान कर आत्मा सम्बन्ध ज्ञान प्रदान दौरान जे आत्मा कौन सी परिस्थिति नष्ट हो पार ना अर्जुन तुम जो भय करुच आशंका करुच तुम शत्रुपक्ष सैन्य हत्या कर तुम क्या हत्या कर जो कौच भीष्म जो द्रोण बोली कौच से कौन शरीर की ज्ञान प्रदान कर प्रकृत हो आत्मा से शरीर नुहति से आत्मा आत्मा कौन सी परिस्थिति नष्ट हो पार ना तेणु ये सीरीज प्रवचन चलती भगवान आत्मा सम्बन्ध ज्ञान प्रदान करमें पूर्व वर्णना करुले आज पुणी आरंभ है आज यही श्लोक रु आरंभ हो द्वितीय अध्याय तेई श्लोक नयनम छिंदी शस्त्राणी बहुत शस्त्र अच्छी शस्त्र एवं अस्त्र भी तफात होस्त्र कहले आप पाखे धरी अस्त्र खंडा इत्यादि हाथ में धरिक युद्ध करेंगे शस्त्र कहले छाड़े अस्त्र को क्षेपण करेंगे से हूँ अस्त्र बुमेरांग रही बुमेरांग अस्त्र छाड़े से पुणी आज पाखे पहुँच ये शस्त्र तेणु ये जो जेकोसी शस्त्र हो अस्त्र हो कौन सी अस्त्र शस्त्र द्वारा जो भाव हिरण्यकशिपू हिरण्यकशिपू वर मागिथिले शरीर को अस्त्र द्वारा कटा जा पार तो मुझे वर पाइबी जो द्वारा कि मृत्युबरण करी ना कौन से अस्त्र मरवि ना दिन में मरवि ना रात मरवि ना अस्त्र मरवि ना शस्त्र मरवि ना यह भाव अनेक वर मागने ब्रह्मा ठार् आत्मा के भगवान को हिरण्य को सब वर नहीं गले शरीर को मध्य अस्त्र द्वारा कटा जा पार ना भगवान जो शरीर सच्चिदानंदमय शरीर ये शरीर आर आत्मा भितर कौन तफात ना जो मैंने सच्चिदानंद शरीर प्राप्त हूँ से मैंने केवल मृत्युबरण करती ना कौन सी उपाय से मृत्युबरण करेंगे ना अस्त्र द्वारा मरवे ना कि कौन सी उपाय मरवे ना मृत्यु ना प्रकृति में आमर कि ये शरीर जो आम धारण करते भौतिक शरीर धारण करते मृत्यु हो जा किंतु प्रकृत जो आम चिन्मय शरीर रही शरीर मृत्यु ना तार बुद्धि ना तार जन्म ना तार मृत्यु ना ये भाव में अनेक प्रकार ज्ञान प्रदान करेंगे आत्मा सम्बन्ध ज्ञान तेणु ये कौन नैनम छिंदी शस्त्राणी जेकोसी शस्त्र हो ଯେଭଳି ଭାବରେ ଅସ୍ତ୍ର ତ୍ୟାଗ କରିଥିଲେ କିଏ ଅଶ୍ୱତ୍ଥମା, ସେ ସମୟର ଅସ୍ତ୍ର ଏତେ ଉନ୍ନତ ଅସ୍ତ୍ର ଯେ କି ଯେଉଁ ରହିଛି ଉତ୍ତରାଙ୍କ ଗର୍ଭରେ ରହିଛି ସନ୍ତାନ, ସେ ସନ୍ତାନକୁ ନଷ୍ଟ କରିବା ପାଇଁ ଅସ୍ତ୍ର ତ୍ୟାଗ କରିଥିଲେ, ଆଉ ତାକୁ ନଷ୍ଟ କରିବ ନାହିଁ। ଆମର ଯେଉଁ ଦ୍ୱିତୀୟ ଭାରତ ବିଶ୍ୱଯୁଦ୍ଧରେ ଯେଉଁ ଆସାମର ଏ କ'ଣ ସେଇଟା ଜାପାନର ନାଗାସାକି ଆଉ ହିରୋସୀମା ଉପରେ ଯେଉଁ ପଡ଼ିଥିଲା ବମ୍ ପଡ଼ିଥିଲା, ଏ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ବିକଳାଙ୍ଗ ହୋଇଯାଉଛନ୍ତି। କିନ୍ତୁ ଇଏ ଯେଉଁ ଅସ୍ତ୍ର, ଏଭଳି ଉନ୍ନତ ଅସ୍ତ୍ର, ସେ ଆଉ କାହାର କ୍ଷତି କରିବ ନାହିଁ। ଯେଉଁ ଟାର୍ଗେଟ୍ ରହିଛି ସେଇ ଟାର୍ଗେଟ୍କୁ ନଷ୍ଟ କରି ଆସିଯିବ। ଏଇଭଳି ଭାବରେ ସେ ଅଶ୍ୱତ୍ଥମା ବ୍ରହ୍ମାସ୍ତ୍ରକୁ ତ୍ୟାଗ କରିଥିଲେ, ଛାଡ଼ିଥିଲେ। ତେଣୁ କୌଣସି ଅସ୍ତ୍ର ଦ୍ୱାରା ଯେଉଁ ଆତ୍ମା ରହିଛି, ଆତ୍ମା କେବେ ଅସ୍ତ୍ର ଦ୍ୱାରା ନଷ୍ଟ ହେବ ନାହିଁ। ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ଛେଦନ କରାଯାଇପାରିବ ନାହିଁ। ଏଭଳି ରହିଛି, ଦଶ ହଜାର ଭାଗରୁ ରହିଛି, ଭଗବାନ ଚାହିଁଥିଲେ ଲକ୍ଷେ ଭାଗରୁ ଭାଗବନ୍ତ କରିପାରିଥାନ୍ତେ ଆତ୍ମାକୁ। କିନ୍ତୁ ତାର ଆତ୍ମାର ଆକାର ହେଉଛି ସେଇଟା ନିତ୍ୟ, ଏଇଟା ଆତ୍ମାର ଆକାର ହେଉଛି ସେଇ ନିତ୍ୟ, ଏଇ ଆକାର ରହିଛି ଆତ୍ମା। କ'ଣ ନ ଜାୟତି ମୃତି ବା କଥା ନାୟମ ଭୂତା ଭବିତାନ ଅଯୋ ନିତ୍ୟ ଶାଶ୍ୱତ ଏବଂ ପୁରାଣ, ନିତ୍ୟ ଏବଂ ଶାଶ୍ୱତ। ନିତ୍ୟ କହିଲେ ବୃଦ୍ଧି ତାର ନାହିଁ, ଶାଶ୍ୱତ କହିଲେ ଅପକ୍ଷୟ ବା କ୍ଷୟ ନାହିଁ। ଯେଉଁ ରହିଛି ଦଶ ହଜାର ଭାଗରୁ ଭାଗେ, କେଶର ଅକ୍ରଟ ଦଶ ହଜାର ଭାଗ ଭାଗେ ହେଉଛି ଆତ୍ମାର ଆକାର, ସେତିକି ରହିଛି, ବଢ଼ିବ ନାହିଁ କମିବ ନାହିଁ। ଇଏ ହେଉଛି ଆତ୍ମାର ନିତ୍ୟ ସ୍ଥିତି ହେଉଛି ଏଇଟା। ତେଣୁ ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, କୌଣସି ଶସ୍ତ୍ର ଦ୍ୱାରା ଏଇଟାକୁ ଛେଦନ କରାଯାଇପାରିବ ନାହିଁ। ଯେଉଁ ବହୁତ ଉନ୍ନତ ଅସ୍ତ୍ର ଯଦି ରହିଥିବ, ଯେଉଁ ଦଶ ହଜାର ଭାଗରୁ ଭାଗ ରହିଛି, ତାକୁ ଲକ୍ଷେ ଭାଗରୁ ଭାଗ କରିଦେଇ ହେବ ନା? ସେଇଟାକୁ କୌଣସି ଅସ୍ତ୍ର ଦ୍ୱାରା, କୌଣସି ଶସ୍ତ୍ର ଦ୍ୱାରା ତାକୁ ଛେଦନ କରାଯାଇପାରିବ ନାହିଁ। ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକ, ଅଗ୍ନିରେ ମଧ୍ୟ ପୋଡ଼ାଯାଇପାରିବ ନାହିଁ। ସେଇଟା ପୋଡ଼ିଗଲା, ସବୁ ଧ୍ୱଂସ ହୋଇଗଲା ବୋଲି ଆମେ ଦେଖୁଛେ, କିନ୍ତୁ ଇଏ ଧ୍ୱଂସ ହେବ ନାହିଁ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଯେ ଆମର ଶରୀର ରହିଛି, ଏ ଶରୀରଟା ପାଞ୍ଚଟି ଯେଉଁ କ'ଣ ସ୍ଥୂଳ ତତ୍ତ୍ୱ ରହିଛି, ପଞ୍ଚ ମହାଭୂତରେ ତିଆରି ହେଉଛି ଆମର ଯେଉଁ ବାହ୍ୟ ସ୍ଥୂଳ ଶରୀର ରହିଛି, ପାଞ୍ଚଟି ମହାଭୂତରେ ତିଆରି, ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ, ଏ ପାଞ୍ଚଟି ତତ୍ତ୍ୱରେ ଆମର ଶରୀର ସୃଷ୍ଟି ହୋଇଛି। କିନ୍ତୁ ଆମେ ଯେଉଁ ଭୂମିରେ ରହୁଛେ, ଆମର ଭୂମିବାଲାଙ୍କର ଶରୀରଙ୍କର ତାଙ୍କର ଶରୀରରେ ଭୂମିର ପରିମାଣ ଅଧିକା ରହିଛି, ଭୂମିର ପରିମାଣ ଅଧିକା ରହିଛି। ତେଣୁ ଆମେ ଭୂମିରେ ରହୁଛେ, ଯାହାର ଜଳର ପରିମାଣ ଅଧିକା ରହିବ ସେ ଜଳରେ ରହିବ, ଯାହାର ବାୟୁର ପରିମାଣ ଅଧିକା ରହିବ ସେ ବାୟୁରେ ରହିବେ, ଯାହାର ଆକାଶର ପରିମାଣ ଅଧିକ ସେ ଆକାଶରେ ରହିବେ, ଦେବତାମାନେ ଆକାଶରେ ରହିଛନ୍ତି। ଏଇଭଳି ଭାବରେ ଯାହାର ଅଗ୍ନିର ପରିମାଣ ଅଧିକା ରହିବ ସେମାନେ ଅଗ୍ନିରେ ରହିବେ, ସୂର୍ଯ୍ୟ ଦେବତା ଅଗ୍ନି ଦେବତା ଏମାନେ ସବୁ ଅଗ୍ନିରେ ରହିଛନ୍ତି, ତାଙ୍କ ଶରୀର ସେଇଭଳି ଭାବରେ ସୃଷ୍ଟି ହୋଇଛି। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଜୁଳୁଜୁଳିଆ ପୋକ, ଜୁଳୁଜୁଳିଆ ପୋକରେ ମଧ୍ୟ ତା'ର ବି ଲାଇଟ୍ ରହିଛି, ଯାହା ଛୋଟିଆ କ୍ଷୁଦ୍ର ଲାଇଟ୍ ହେଲେ ମଧ୍ୟ ତା'ର ଲାଇଟ୍ ରହିଛି, କିନ୍ତୁ ରହିଛି ସେଇଭଳି ଭାବରେ ଶରୀର ତାଙ୍କର ତିଆରି ହୋଇଛି। ଲାଇଟ୍ରେ କ'ଣ ଅଗ୍ନିର ପରିମାଣ ଅଧିକା ରହିଛି ସେଥିରେ ତାଙ୍କ ଶରୀରରେ। ତେଣୁ ଆମର ଶରୀରରେ ଯଦି ଅଗ୍ନିର ପରିମାଣ ଅଧିକା ରହିବ, ଆମେ ଅଗ୍ନିରେ ରହିପାରିବା, କିଛି ଅସୁବିଧା ନାହିଁ। ଯଦି ଆମର ଶରୀରରେ ଜଳର ପରିମାଣ ଅଧିକା ରହିବ, ଆମେ ଜଳରେ ରହିବା। ନଅ ଲକ୍ଷ ପ୍ରକାର ଜଳଜୀବ ରହିଛନ୍ତି, କ'ଣ ଜଳଦା ନବଲକ୍ଷ୍ୟାଣି, ନଅ ଲକ୍ଷ ପ୍ରକାର ଜଳଜୀବ ରହିଛନ୍ତି, ଜଳ ପରିମାଣ ଅଧିକ ତାଙ୍କର ରହିଛି ଶରୀରରେ, ତେଣୁ ସେମାନେ ଜଳରେ ରହିଛନ୍ତି। ଆକାଶରେ ଯେଉଁ ପକ୍ଷୀମାନେ ରହୁଛନ୍ତି, ତାଙ୍କର ଆକାଶ ପରିମାଣ ବା ଏଇ ଯେଉଁ ଆକାଶ ପରିମାଣ ଅଧିକା ରହିଛନ୍ତି, ଆକାଶରେ ରହୁଛନ୍ତି, କ୍ଷେଚର ବୋଲି କୁହାଯାଏ, ଆକାଶରେ ସେମାନେ ଚରନ୍ତି, ଆକାଶର ପରିମାଣ ତାଙ୍କ ଶରୀରରେ ଆକାଶ ପରିମାଣ ଅଧିକା ରହିଛି। ତେଣୁ ଏହିଭଳି ଭାବରେ ଯାହାର ଅଗ୍ନିର ପରିମାଣ ଅଧିକା ରହିବ ସେମାନେ ଅଗ୍ନିରେ ରହିବେ। ତେଣୁ ସୂର୍ଯ୍ୟ ଦେବତା ବିବସ୍ୱାନ, ଭଗବାନ ପ୍ରଥମେ ଜ୍ଞାନ ଦେଲେ, ସୂର୍ଯ୍ୟର ଦେବତା ବିବସ୍ୱାନଙ୍କୁ ଦେଲେ, ଅଗ୍ନିରେ ଯାଇ ଦେଲେ, ସୂର୍ଯ୍ୟମଣ୍ଡଳରେ ପ୍ରଦାନ କଲେ ଜ୍ଞାନ, ଭଗବତ ଗୀତାର ଜ୍ଞାନ। ତେଣୁ ସେଠି ଯେଉଁମାନେ ରହିଛନ୍ତି ସୂର୍ଯ୍ୟ ଦେବତା, ବୈଜ୍ଞାନିକମାନଙ୍କ ମଧ୍ୟରେ ସେଠି ଜୀବନ ରହିପାରିବ ନାହିଁ, ସେଠି ଖାଲି ଅନଳ ରହିଛି, ଅଗ୍ନି ରହିଛି, କେତେ ବର୍ଷ ପରେ ନଷ୍ଟ ହୋଇଯିବ, ଅଗ୍ନି ଶେଷ ହୋଇଯିବ ବୋଲି ତାଙ୍କର ଧାରଣା ରହିଛି। କିନ୍ତୁ ସେଠି ଯେ ଜୀବନ ଅଛି ସେଇଟା ସେମାନେ ଚିନ୍ତା କରିପାରିବେ ନାହିଁ। ଚନ୍ଦ୍ରମଣ୍ଡଳରେ ମଧ୍ୟ ଜୀବନ ନାହିଁ ବୋଲି ସେମାନେ କହୁଛନ୍ତି, କିନ୍ତୁ ଶାସ୍ତ୍ର ଅନୁସାରେ ଜୀବନ ସବୁଠାରେ ରହିପାରିବ, ସର୍ବଗ୍ରହ ବୋଲି ସେଥିପାଇଁ କୁହାଯାଏ। ନିତ୍ୟ ସର୍ବଗତ ସ୍ଥାଣୁ ସର୍ବଗତ ଆତ୍ମା ସବୁଠାରେ ରହିପାରିବ, ତାହାର ଶକ୍ତି ରହିଛି, ସବୁଠାରେ ଯାଇପାରିବ। ତେଣୁ ସବୁଠାରେ ଜୀବନ ଅଛି, କେଉଁଠି ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଜୀବନ ନାହିଁ, ସବୁଠାରେ ଜୀବନ ଅଛି। ଭଗବତ ଗୀତାରେ ଭଗବାନ କହିଦେଲେ, ପ୍ରମାଣ ଦେଇଦେଲେ, ସୂର୍ଯ୍ୟ ଲୋକରେ ମଧ୍ୟ ଜୀବନ ରହିଛି, ଭଗବାନ ସେ ଜ୍ଞାନ ପ୍ରଦାନ କରିଛନ୍ତି। ସୂର୍ଯ୍ୟ ଦେବତା ବିଭୂଷଣ ଜ୍ଞାନ ପ୍ରଦାନ କରିଛନ୍ତି, ବିଭୂଷଣ ପୁତ୍ର ବୈବସ୍ୱତ, ବୈବସ୍ୱତ ସେ ଜଣେ ମନୁ। ତେଣୁ ସବୁ ସ୍ଥାନରେ ଜୀବନ ରହିଛି, କୌଣସି ଅସ୍ତ୍ର ଦ୍ୱାରା ବା କୌଣସି ଅଗ୍ନି ଦ୍ୱାରା ମଧ୍ୟ ନୈନଂ ଦହତି ପାବକଃ। ପ୍ରଭୁପାଦ ମହାରାଜ କହନ୍ତି, ବୈଜ୍ଞାନିକମାନେ ମଧ୍ୟ ସେଇଟାକୁ ଆବିଷ୍କାର କରିଛନ୍ତି ଯେ ଅଗ୍ନି ପୋକ ବୋଲି ଗୋଟେ ରହିଛି, ସେମାନେ ଜାଣିଛନ୍ତି ଏଠି ଗୋଟେ ଅଗ୍ନିରେ ରହିଛି, ସେ ପୋକ ରହେ, ସେ ପୋକ ମରିବ ନାହିଁ, ଅଗ୍ନିରେ ମଧ୍ୟ ମରିବ ନାହିଁ। ଅର୍ଜୁନ ଏ କ'ଣ ଆମର ହିରଣ୍ୟକଶିପୁ ସେଇଭଳି ଭାବରେ ବରପ୍ରାପ୍ତ ହୋଇଥିଲେ, ଭୂମିରେ ମରିବେ ନାହିଁ, ଜଳରେ ମରିବେ ନାହିଁ, ଅଗ୍ନିରେ ମରିବେ ନାହିଁ, ଏଇଭଳି ଭାବରେ ସବୁ ପ୍ରକାର ବରପ୍ରାପ୍ତ ହୋଇଗଲେ। ଏ ଆତ୍ମାର ସ୍ଥିତି ହେଉଛି ସେଇଟା, କୌଣସି ଉପାୟରେ ସେ ନଷ୍ଟ ହେବ ନାହିଁ ଆତ୍ମା। ନ ଚାହିଁ କ୍ରେଦନ୍ତି ଆପ, ଜଳରେ ମଧ୍ୟ ଏଇଟା କ'ଣ ଯେମିତି ଲୁଣଟା ରହିଛି, ଲୁଣଟାକୁ ଯଦି ପକେଇଦେଲେ ଜଳରେ ସେଇଟା ମିଳେଇ ଯାଉଛି, ସେଭଳି ଭାବରେ ଆତ୍ମା ଜଳରେ ମିଳିଯିବ ନାହିଁ। ଜଳରେ କୋଟି କୋଟି ବର୍ଷ ରହିଲେ ମଧ୍ୟ ସେ ଆତ୍ମାର ସ୍ଥିତି ସେଇଭଳି ଭାବେ ରହିବ, ଜଳରେ ମିଳେଇଯିବ ନାହିଁ। ନ ଶୋଷତି ମାରୁତ, ପବନରେ ଯଦି ଟିକେ ଜଳ ଟିକେ ରହିଛି, ପବନ ପବନ ଦେଲେ ସେ ଜଳଟା ଶୁଖିଯାଉଛି, ଶୁଷ୍କ ହୋଇଯାଉଛି ସ୍ଥାନଟି। ତେଣୁ ଏହିଭଳି ଭାବରେ ଯେଉଁ ଆତ୍ମା ପବନ ଦ୍ୱାରା ଶୁଖିଯିବ ନାହିଁ, ଆତ୍ମାର ସବୁବେଳ ପାଇଁ ରହିବ ସେଇଟା, ନ ଶୋଷତି ମାରୁତ। ତେଣୁ ଏହିଭଳି ଭାବରେ ଅନେକ ପ୍ରକାର ଆତ୍ମା ସମେତ ଜ୍ଞାନ ଭଗବାନ ପ୍ରଦାନ କରିବେ, ଏ ଆତ୍ମା କେବେ ନଷ୍ଟ ହେବ ନାହିଁ। ଯଦି ଆମେ କହିବା ଶରୀରର ନଷ୍ଟ ହୋଇଗଲା, ଶରୀରଟା ପାଇଁ ମଧ୍ୟ ସୂଚନା କରିବାର ଅଛି, ଶରୀର ସୂଚନା କରିବାର ମଧ୍ୟ ଆବଶ୍ୟକତା ନାହିଁ, କାହିଁକି ନା ଶରୀରଟି ଗୋଟେ ବସ୍ତ୍ର ଭଳି ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ବାଂସାଦ ଜୀର୍ଣ୍ଣାନ ଯଥା ବିହାୟ, ଯେମିତି ଆମର ଏଇ ଶ୍ଳୋକଟି ମୁଁ ଗତ ଲାଷ୍ଟ ଟାଇମ୍ କହିଥିଲି, ମୋର ମନେ ପଡ଼ୁଛି, ଏଇଠି ଅନ୍ତିମ ଶ୍ଳୋକଟି ମୋର ଥିଲା, ମୁଁ ତାପରେ କଥା ହେଇନାହିଁ ଭଗବଦ୍ଗୀତା। ତେଣୁ ବାଂସାଦ ଜୀର୍ଣ୍ଣାନ ଯଥା ବିହାୟ, ଯେମିତି ଆମେ ରାମନବମୀରେ ସବୁ ନୂତନ ବସ୍ତ୍ର ପରିଧାନ କଲେ, ଯଦି ଆମେ ପୁରୁଣା ବସ୍ତ୍ର ଥିବ ତାକୁ ଫିଙ୍ଗିଦେଲେ ବହୁତ ଆନନ୍ଦ ଲାଗିଲା, ଏ ପୁରୁଣା ବସ୍ତ୍ର ଫିଙ୍ଗିଦେବା ବୋଲି ଚିନ୍ତା କୌଣସି ମନ ଦୁଃଖ ହେଲାନି, ମନ କଷ୍ଟ ହେବ ନାହିଁ, ନୂତନ ବସ୍ତ୍ର ପିନ୍ଧିବାର ଆନନ୍ଦ ରହିଛି। ସେଇଭଳି ଭାବରେ ଏଇ ଭୀଷ୍ମ ଯେଉଁ ରହିଛନ୍ତି, 500 ବର୍ଷ ପାଖାପାଖି ତାଙ୍କର ରହିଥିଲା ଜୀବନ, 450 ନା 500 ବର୍ଷ କୁହାଯାଏ ତାଙ୍କର ସେ ବଞ୍ଚିଥିଲେ, କାରଣ ସେ ଇଚ୍ଛା ମୃତ୍ୟୁବର ପ୍ରାପ୍ତ ହୋଇଥିଲେ। ତାଙ୍କର ପିତା କିଏ ଶାନ୍ତନୁ, ତାଙ୍କର ସେ ଥିଲା ଶକ୍ତି ଥିଲା, ଶାନ୍ତନୁ ଗଙ୍ଗାଙ୍କୁ ବିବାହ କରିଥିଲେ, ତାଙ୍କ ପୂର୍ବଜନ୍ମ କଥା ରହିଛି, ଶାନ୍ତନୁ ପୂର୍ବଜନ୍ମରେ ଥିଲେ, ଗଙ୍ଗାଦେବୀ ସ୍ୱର୍ଗରେ ଗଙ୍ଗାଦେବୀଙ୍କୁ ଦେଖି ଯେତେବେଳେ ଦେଖିଥିଲେ, କେଉଁଠି ଗୋଟେ ମୁଁ ଦେଖୁଥିଲି ସେଇଟା, ଗଙ୍ଗାଦେବୀ ଯେତେବେଳେ ଆସିଥିଲେ ସେହି ସମୟରେ ଅନ୍ୟମାନେ ସବୁ ଦେବତାମାନେ ସବୁ ଥିଲେ, ଏ ଶାନ୍ତନୁ ପୂର୍ବଜନ୍ମରେ ଯେଉଁ ଥିଲେ ସେ ସମୟରେ ଏଇ ପବନ ଆସିକରି ଗଙ୍ଗାଦେବୀଙ୍କର ବସ୍ତ୍ର ଉଡ଼େଇ ନେଲା, ତେଣୁ ଅନ୍ୟମାନେ ସବୁ ଆଖି ବୁଝିଦେଲେ, କିନ୍ତୁ ଇଏ ଦେଖିଛି ଲକ୍ଷ୍ୟ କରି ରହିଲେ, ଉଲଗ୍ନ ଶରୀରକୁ ଦେଖିଲେ, ତେଣୁ ପରଜନ୍ମରେ ସେ ଆସିଲେ, ଶାନ୍ତନୁ ହିସାବରେ ଆସିଲେ, ଗଙ୍ଗାଦେବୀଙ୍କୁ ବିବାହ କରିଛନ୍ତି ସିଏ, ତାଙ୍କର ପତି ହେଲେ ଗଙ୍ଗାଦେବୀ। ଗଙ୍ଗାଦେବୀ କଣ୍ଡିସନ୍ କରିଥିଲେ, ଗଙ୍ଗାଦେବୀ ଯେତେବେଳେ ଆସିଲେ ତାଙ୍କ ସହିତ ସର୍ତ୍ତ ହୋଇଥିଲା ଯେ ମୁଁ ଯାହା କହିବି ତୁମେ ଆପତ୍ତି କରିବ ନାହିଁ, ଯଦି ଆପତ୍ତି କରିବ ମୁଁ ଚାଲିଯିବି। ତେଣୁ ଅଷ୍ଟବସୁ ରହିଥିଲେ, ଅଷ୍ଟବସୁ ବସୁନା ପାବକସ୍ତାସି ବୋଲି କୁହାଯାଏ ଭଗବଦ୍ଗୀତାରେ କୁହାଯାଇଛି, ସେମାନେ ହେଉଛନ୍ତି ଅଗ୍ନିମାନ ଭିତରେ ବସୁ ହେଉଛନ୍ତି, ସେ ଅଷ୍ଟବସୁ ଥିଲେ, ସେ ଅଭିଶାପ ପ୍ରାପ୍ତ ହୋଇଥିଲେ, ଗାଭୀ ନନ୍ଦିନୀ ଗାଭୀ ନେବା ପାଇଁ ଯାଉଥିଲା ବେଳେ ଏଇଭଳି ମାନ କ'ଣ ଗୋଟେ ଅଛି ରହିଛି, ଯେଉଁଥିପାଇଁ ସେ ଅଭିଶାପ ପ୍ରାପ୍ତ ହୋଇଥିଲେ। ତେଣୁ ସେମାନେ ଜନ୍ମ ହେଇ ସବୁ ମୃତ୍ୟୁବରଣ କରନ୍ତି, ତାଙ୍କର ପୁଣି ସେ ପୂର୍ବ ଶରୀର ସେମାନେ ପ୍ରାପ୍ତ ହୁଅନ୍ତି, ବସୁ ଯେଉଁ ହୋଇଥିଲେ ବସୁ ପୁଣି ଚାଲିଗଲେ। ତେଣୁ ଗଙ୍ଗାଦେବୀଙ୍କୁ ଯେଉଁ ବିବାହ କଲେ, ତାଙ୍କର 7 ପୁତ୍ରକୁ ସେ ଜଳରେ ମାନେ ପକେଇଦେଲେ, ଜଳରେ ବିସର୍ଜନ କରିଦେଲେ, ଏଇ ଯେ ଅଷ୍ଟମ ପୁତ୍ର ଅଷ୍ଟମ ବସୁ ଏ ଭୀଷ୍ମଦେବ ଥିଲେ। ତ ତେଣୁ ଭୀଷ୍ମଦେବଙ୍କୁ ଯେତେବେଳେ ସେ ତାଙ୍କ ନାମ ଦେଇନଥିଲେ, ତାଙ୍କ ନାଁ ଥିଲା ଦେବଦତ୍ତ, ଦେବଦତ୍ତକୁ ଯେତେବେଳେ ଭସେଇ ଦେବା ପାଇଁ ଚାହୁଁଥିଲେ ସେତେବେଳେ ଶାନ୍ତନୁ ମନା କରିଦେଲେ, ତେଣୁ ମନା କରିଦେଲେ ଯେତେବେଳେ କ'ଣ ଇଏ ତାଙ୍କୁ ପାଖରେ ରହିକି ଚାଲିଗଲେ, ଚାଲିଗଲେ ଗଙ୍ଗାଦେବୀ ଚାଲିଗଲେ। ତାଙ୍କର ନାମ ପରେ ତାଙ୍କର ନାମ ହେଲା ଭୀଷ୍ମ, କାରଣ ସେ ପ୍ରତିଜ୍ଞା କଲେ ତାଙ୍କର ପିତା ଶାନ୍ତନୁଙ୍କୁ। ଶାନ୍ତନୁ ଯେତେବେଳେ ତାଙ୍କର ପତ୍ନୀ ଚାଲିଗଲେ, ଗଙ୍ଗାଦେବୀ ଚାଲିଗଲେ, ତାପରେ ସେ ସତ୍ୟବତୀଙ୍କୁ ବିବାହ କରିବା ପାଇଁ ଚାହିଁଲେ। ସତ୍ୟବତୀ ଜଣେ ଧୀବର କନ୍ୟା ଥିଲେ, କ'ଣ ଉପରିଚର ବସୁଙ୍କର କନ୍ୟା ଥିଲେ ସତ୍ୟବତୀ, ଧୀବର କନ୍ୟା ଥିଲେ। ତାଙ୍କ ଶରୀରରୁ ମତ୍ସ୍ୟଗନ୍ଧ ଆସୁଥିଲା, କିନ୍ତୁ ପରାଶର ମୁନି ଯେତେବେଳେ ଦେଖିଲେ ତାଙ୍କୁ, ତାଙ୍କର କାମ ଭାବ ଯାହା ହେଲା ପରାଶର ମୁନି, କାହିଁକି ନା ଭଗବାନ ଆସିବେ, ଭଗବାନ ବ୍ୟବସ୍ଥା, ଭଗବାନ ଆସିବେ, ବ୍ୟାସଦେବ ସପ୍ତଦଶ ଅବତାର ହେଉଛନ୍ତି ବ୍ୟାସଦେବ, ତେଣୁ ସେ ଆସିବେ, ସେଥିପାଇଁ ତାଙ୍କର କାମ ଭାବ ଯାହା ହେଲା। ତେଣୁ ସତ୍ୟବତୀଙ୍କ ସହିତ ସଙ୍ଗ କରି ସେହି ପୁତ୍ରକୁ ଯାଜ କରିଥିଲେ, ସେ ହେଉଛନ୍ତି ବ୍ୟାସଦେବ, ଦୈପାୟନ ବ୍ୟାସ, ଦୈବ ଦୀପରେ ସେ ଜନ୍ମ ନେଇଥିଲେ। ତେଣୁ ପରାଶର ମୁନି ବ୍ୟାସଦେବଙ୍କ ପିତା, ସେ ତାଙ୍କୁ ଆଶୀର୍ବାଦ ଦେଇଥିଲେ ସତ୍ୟବତୀଙ୍କୁ, ଯେ ତାଙ୍କର ଯେଉଁ ରହିଛି ତାଙ୍କ ଶରୀରରୁ ପଦ୍ମଗନ୍ଧ ଆସିବ, ସୁବାସ ଆସିବ, କେତେ ଯୋଜନ ଧରି ସେ ଗନ୍ଧ ଆସିବ, ସୁଗନ୍ଧି ଆସିବ। ତେଣୁ ସେ ସୁଗନ୍ଧିରେ ଆକୃଷ୍ଟ ହୋଇଯାଇଥିଲେ ଶାନ୍ତନୁ, କିନ୍ତୁ ଯେତେବେଳେ ଚାହିଁଲେ ତାଙ୍କୁ ବିବାହ କରିବା ପାଇଁ, ତାଙ୍କର ପିତା ଯେଉଁ ସର୍ତ୍ତ ରଖିଲେ ଯେ ମୋର କନ୍ୟା ଯଦି ଆପଣଙ୍କୁ ବିବାହ ହେବ, ଆପଣଙ୍କ ପୁତ୍ର ଯେଉଁ ହେବ ମୋ କନ୍ୟାଠାରୁ, ସିଏ ହେବ ରାଜା ହେବେ, ସେଥିରେ ଶାନ୍ତନୁ ରାଜି ହେଲେ ନାହିଁ, କାରଣ ତାଙ୍କର ଜ୍ୟେଷ୍ଠ ପୁତ୍ର ରହିଛନ୍ତି ଭୀଷ୍ମଦେବ। ତେଣୁ ସେ ରାଜି ନହୋଇ ଚାଲି ଆସିଲେ, ମନ ଦୁଃଖରେ ଥିଲେ ଶାନ୍ତନୁ, ଚିନ୍ତା କଲେ ଶାନ୍ତନୁଙ୍କ ପୁତ୍ର ଦେବଦତ୍ତ, ସେ ଚିନ୍ତା କଲେ କାହିଁକି ପିତା ଦୁଃଖରେ ରହିଛନ୍ତି, ଇଏ ଶ୍ରେଷ୍ଠ ପୁତ୍ର ହେଉଛନ୍ତି ସିଏ, ଯିଏ ପିତାଙ୍କର ମନୋଭାବ ଜାଣି କାର୍ଯ୍ୟ କରନ୍ତି ସିଏ ହେଉଛନ୍ତି ଶ୍ରେଷ୍ଠ ପୁତ୍ର। ଭାଗବତମ ନବସ୍କନ୍ଧରେ ଏ ଯଯାତି ମହାରାଜଙ୍କ ଉପାଖ୍ୟାନରେ ସେ କଥା ଆସୁଛି, ଯଯାତି ମହାରାଜଙ୍କର କନିଷ୍ଠ ପୁତ୍ର ଯେତେବେଳେ ପୁରୁ, ସେ ସେହିଭଳି ଭାବରେ ଶ୍ରେଷ୍ଠ ପୁତ୍ର ଥିଲେ। ଉତ୍ତମ ଚିନ୍ତିତ ପୂର୍ଜିଆ, ଉତ୍ତମ ପୁତ୍ର କିଏ, ଯେ ଚିନ୍ତା କରିବେ ପିତା ଯାହା ଚିନ୍ତା କରିବେ ସେହି କାର୍ଯ୍ୟ କରିଦେବେ, ସେ ହେଉଛନ୍ତି ଉତ୍ତମ ପୁତ୍ର। ସେହିଭଳି ଭାବରେ ଗୁରୁ ମଧ୍ୟ ସେହିଭଳି ଭାବରେ, ଗୁରୁ ଯାହା ଚିନ୍ତା କରିବେ ଯଦି ଶିଷ୍ୟ କରିଦେଲେ ସେ ହେଉଛି ଉତ୍ତମ ଶିଷ୍ୟ। ବହୁତ ଶିଷ୍ୟମାନଙ୍କର ଉଦାହରଣ ରହିଛି, ଅରୁଣୀ ଇତ୍ୟାଦି ସବୁ, ଆରୁଣୀ ଆଉ ସବୁ ରହିଛନ୍ତି, ସେମାନଙ୍କର କଥା ରହି, ଉପମନ୍ୟୁ ଏମାନଙ୍କ ସବୁ କଥା ରହିଛି। ତେଣୁ ଇଏ ଦେବତା ଜାଣିଲେ ଏହିଭଳି ଭାବରେ ତାଙ୍କ ପିତାଙ୍କ ସର୍ତ୍ତ ରହିଛି, ତେଣୁ ସେ ଯାଇକରି ତାଙ୍କ ପିତାଙ୍କୁ କହିଲେ ଯେ ଯେ ମୁଁ ପିତାଙ୍କୁ କହିଲେ ଯେ ମୁଁ ଶପଥ କରୁଛି ଯେ ମୋ ମୋର ଯେଉଁ ସନ୍ତାନ ଯାହା ଥିବେ ସେମାନେ ସେ ମାନେ ରାଜଗାଦୀକୁ ପାଇଁ ଦାବି କରିବେ ନାହିଁ। ନା ଆପଣ ଶପଥ କଲେ କ'ଣ ହେବ, ଆପଣଙ୍କ ପିଲାମାନେ କହିବେ ରାଜଗାଦୀ ପାଇଁ ନେବା ପାଇଁ ଚାହିଁବେ, ତେଣୁ ସେ ଶପଥ କଲେ ବିବାହ କରିବେ ନାହିଁ, ତେଣୁ ତାଙ୍କର ନାମ ହେଲା ଭୀଷ୍ମ। ତେଣୁ ଶାନ୍ତନୁ, ଶାନ୍ତନୁଙ୍କର ବହୁତ ଶକ୍ତି ଥିଲା, ଛୁଇଁଦେଲେ ତାଙ୍କର ଶରୀର ରୋଗ ଆରୋଗ୍ୟ ହୋଇଯାଉଥିଲା, ଶାନ୍ତନୁଙ୍କର ଏତେ ଶକ୍ତି ଥିଲା। ତେଣୁ ଆଙ୍କୁ ସେ ବର ଦେଇଥିଲେ ଭୀଷ୍ମଦେବଙ୍କୁ ଯେ ତୁମେ ମୃତ୍ୟୁବରଣ କରିବ ନାହିଁ, ଏ ମାନେ ତୁମେ ଇଚ୍ଛା ମୃତ୍ୟୁ ଯେତେବେଳେ ଚାହିଁବ ମୃତ୍ୟୁବରଣ କରିବ। ତେଣୁ ଭୀଷ୍ମଦେବ ବହୁତ ଦିନ, କେତେ 40-45 ଦିନ ପାଖାପାଖି ପଡ଼ିଲେ, ସେ ସରସଜ୍ୟାରେ ରହିଥିଲେ, ତାପରେ ସେ ଶରୀର ତ୍ୟାଗ କରିବା ପାଇଁ ଚିନ୍ତା କରିବାରୁ ସେ ଶରୀର ତ୍ୟାଗ କଲେ ଭୀଷ୍ମଦେବ। ତେଣୁ ଏତେ ବାର୍ଦ୍ଧକ୍ୟ ଶରୀରରେ ଧାରଣ କରିଛନ୍ତି, ସେ ବାର୍ଦ୍ଧକ୍ୟ ଶରୀର ଯାଇ ସେ ଗୋଟେ ନୂତନ ଶରୀର ପାଇବେ, ତା'ର ଅସୁବିଧା କ'ଣ ଅଛି, ମାଂସାହାସ ଜୀର୍ଣ୍ଣ ପୂର୍ବରେ ସେ ଉଦାହରଣଟି ଦେଇଛନ୍ତି। ଆମେ ଲାଷ୍ଟ ଟାଇମ୍ ଏଇ ଶ୍ଳୋକଟି କହିକି କଥାକୁ ବିଶ୍ରାମ ଦେଇଥିଲେ ଆମର ଭଗବତୀତା, ଆଜିଠୁ ପୁଣି ଆରମ୍ଭ ହେଲା। ତେଣୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବର୍ତ୍ତମାନ ଦିଆଯିବ। ତେଣୁ ମୁଁ ମଧ୍ୟ ଜାଣିନଥିଲି କେଉଁ ଶ୍ଳୋକ ହେବ, ମୋର ବି ମନେ ନଥିଲା, ବର୍ତ୍ତମାନ ଦେଖିବାରୁ ମନେ ପଡ଼ିଲା। ତେଣୁ ଆସନ୍ତାକାଲିଠୁ ଆମେ ପୁଣି ଆରମ୍ଭ କରିବା ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ କଥା। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, ଆମର କିଛି ତ୍ରୁଟି ରହିଯାଇଛି ବା ଆପଣ କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛି। ଶୁଷ୍କ କରିପାରିବା ନାହିଁ, ସେଇଟା ବର୍ଣ୍ଣନା କରି ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଜଡ଼ଭରତ ଉପାଖ୍ୟାନରେ ରାଜା ରୋହଣ ସେ ପ୍ରଶ୍ନ ଉତ୍ଥାପନ କରିଛନ୍ତି, ତାର ଉତ୍ତର ସେ ଦେଇଛନ୍ତି। ଆତ୍ମାର ଯଦି ସେ କୌଣସି ଦ୍ୱାରା ପ୍ରଭାବିତ ହୋଇପାରିବ ନାହିଁ ତାହେଲେ ତାକୁ କଷ୍ଟ କେମିତି ହେବ। କଷ୍ଟ ହେଉଛି ଆମର ଅଭିନିବେଶ ରହିଛି। ଯେମିତି ଉଦାହରଣ ସ୍ୱରୂପ ସ୍ୱପ୍ନରେ, ସ୍ୱପ୍ନରେ ଆମେ ଦେଖୁଛେ ଆମକୁ ସର୍ପ ଦଂଶନ କରୁଛି ବା ଏସବୁ ଜିନିଷ, କିନ୍ତୁ ଯେତେବେଳେ ଆମର ନିଦ୍ରା ଭାଙ୍ଗି ସ୍ୱପ୍ନ ଭାଙ୍ଗିଯାଉଛି ସେଇଟାକୁ ଆମେ ଏଇଟା ସ୍ୱପ୍ନ ବୋଲି ଭାବୁଛେ, ସେଇଟା ଠିକ୍ ନୁହଁ। ସେଇଭଳି ଭାବରେ ଆମେ ଏ ଅଭିନିବେଶରେ ଦ୍ୱିତୀୟ ଭୟଂ ଦ୍ୱିତୀୟ ଅଭିନିବେଶତ ଭାଗବତ ଏକାଶକନ୍ଦ୍ର ମଧ୍ୟ ନବଜଗନ୍ଦ୍ର କଥା କହିଛନ୍ତି। ଆମର ଶରୀରର ଅଭିନିବେଶ ହୋଇଯାଇଛି, ଆତ୍ମା ବର୍ତ୍ତମାନ ଆବୃତ ଅବସ୍ଥା ରହିଛି, ତେଣୁ ଆମେ ଭାବୁଛେ ଆମକୁ କଷ୍ଟ ହେଉଛି। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଜଣେ ଥିଲେ ଯେଉଁ ରହିଥିଲେ ଯୁଦ୍ଧ ହେଲା ଯେଉଁ ହିଟଲର, ହିଟଲର ଏତେ ତାଙ୍କର ଶକ୍ତି ଥିଲା ମାନେ ଏତେ ସେ କ'ଣ କ'ଣ ତାଙ୍କର କନସେନଟ୍ରେସନ କରୁଥିଲେ, ତାଙ୍କର ଗୋଟେ ଅପରେସନ ହେଲା, ସେ ମନା କରିଦେଲେ କ୍ଲୋରୋଫର୍ମ ନେବା ପାଇଁ, ମାନେ ସେ ଯେଉଁ କ୍ଲୋରୋଫର୍ମ ଦିଅନ୍ତି ନା, କ୍ଲୋରୋଫର୍ମ ଦେଲା ପରେ ତାପରେ ଅପରେସନ୍ କରିବେ କଷ୍ଟ ହେବ, ଠିକ ନା ମୁଁ ନେବି ନାହିଁ, ତୁମେ କଷ୍ଟ କର ଅପରେସନ୍ କର ଶହୀଦେବେ ସିଏ, ଏତେ ତାଙ୍କର ଡିଟର୍ମିନେସନ୍ ଥିଲା। ତେଣୁ ଯେଉଁମାନେ ସେଇଭଳି ଭାବରେ ଆତ୍ମାରେ ଯେଉଁମାନେ ବହୁତ ଉନ୍ନତି କରିଛନ୍ତି, ଆତ୍ମା ଅନୁଭୂତି ଲାଭ କରିଛନ୍ତି, ସେମାନେ ଶରୀରର ବ୍ୟଥାରେ ବ୍ୟତୀତ ହୁଅନ୍ତି ନାହିଁ, ଶରୀରର ବ୍ୟଥାରେ ବ୍ୟତୀତ ହୁଅନ୍ତି ନାହିଁ। କିନ୍ତୁ ଯେହେତୁ ଆମେ ଆମର ଏତେ ଅନୁଭୂତି ନାହିଁ, ତେଣୁ ଶରୀରର କଷ୍ଟରେ ଆମକୁ କଷ୍ଟ ଲାଗୁଛି। ଯେମିତି ଉଦାହରଣ ସ୍ୱରୂପ ଆମର କାର୍ଟେ ରହିଛି, କାର୍ଟା ଆମର ଆକ୍ସିଡେଣ୍ଟ ହୋଇଗଲା, କାର୍ଟା ଆକ୍ସିଡେଣ୍ଟ ଆମର ଆକ୍ସିଡେଣ୍ଟ ଆମେ ଆମେ ଠିକ୍ ଅଛି, ଆମର କିଛି ଅସୁବିଧା ହେଇନି, କିନ୍ତୁ କାର୍ଟା ଆକ୍ସିଡେଣ୍ଟ ହୋଇଗଲେ ଆମକୁ ଲାଗୁଛି ବହୁତ କଷ୍ଟ ଲାଗୁଛି, ଆମର କାର୍ଟା ନଷ୍ଟ ହୋଇଗଲା କଷ୍ଟ ଲାଗୁଛି, କିନ୍ତୁ ପ୍ରକୃତରେ ଆମକୁ କିଛି କଷ୍ଟ ନାହିଁ, କାର୍ଟି ନଷ୍ଟ ହୋଇଯାଇଛି। ତେଣୁ ସେଇଭଳି ଭାବରେ ଆମେ ଯେହେତୁ ଏ ଶରୀର ଭୟଂ ଦ୍ୱିତୀୟ ଅଭିନିବେଶ ବୋଲି କୁହାଯାଏ, ଦ୍ୱିତୀୟ ଅଭିନିବେଶ ଶରୀରର ଅଭିନିବେଶ ଆମର ରହିଛି, ତେଣୁକରି ଆମକୁ କଷ୍ଟଟା ଜଣାପଡ଼ୁଛି, କିନ୍ତୁ ଆତ୍ମାର ପ୍ରକୃତିରେ କଷ୍ଟ ନାହିଁ। ଆତ୍ମା ତ ଦିବ୍ୟ ଆତ୍ମା ନା, ସବୁବେଳେ ଆନନ୍ଦ ଆନନ୍ଦ ଆନନ୍ଦମୟ ଭାଷାତ, ତାର ସ୍ଥିତି ହେଉଛି ଭଗବାନ ଯେଉଁଭଳି ଭାବରେ ଆନନ୍ଦମୟ, ଆମେ ମଧ୍ୟ ସେଇଭଳି ଭାବରେ ଆନନ୍ଦମୟ। କିନ୍ତୁ ଏଇ ଅଭିନିବେଶ ଥିବାରୁ, ଦ୍ୱିତୀୟ ଅଭିନିବେଶ ଥିବାରୁ, ଶରୀର ଚେତନାରେ ଥିବାରୁ ଆମେ ସବୁବେଳେ କଷ୍ଟରେ ରହୁଛୁ, ଦୁଃଖ ପାଉଛୁ, ପ୍ରକୃତରେ ଆମର କଷ୍ଟ ନାହିଁ, ଆନନ୍ଦମୟ। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକ୍ତ କି, ଦାୟୀ ଗୌର ପ୍ରମାନନ୍ଦେ।